ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ବାବାଙ୍କର ମହାବାକ୍ୟ 17 ଏପ୍ରିଲ 2026 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବଚ୍ଚେ ଯଦି ପବିତ୍ର ହେବ ତେବେ ଆତ୍ମିକ ସେବା କରିବାର ଯୋଗ୍ୟ ହୋଇପାରିବ। ଦେହି ଅଭିମାନୀ ସନ୍ତାନମାନେ ନିଜେ ଆତ୍ମିକ ଯାତ୍ରାରେ ରହି ଅନ୍ୟମାନଙ୍କୁ ମଧ୍ୟ ଏହି ଯାତ୍ରା ଶିଖାଇଥାନ୍ତି। ଆଜିର ପ୍ରଶ୍ନ ଅଛି, ସଙ୍ଗମ ଯୁଗରେ ତୁମେମାନେ ଯେଉଁ ରୋଜଗାର କରୁଛ ତାହା ହିଁ ହେଉଛି ପ୍ରକୃତ ରୋଜଗାର କିପରି? ଉତ୍ତର ଅଛି, ବର୍ତ୍ତମାନର ରୋଜଗାର 21 ଜନ୍ମ ପର୍ଯ୍ୟନ୍ତ ଚାଲିବ, ଏଥିରେ କେହି ଦେବାଳିଆ ହୁଅନ୍ତି ନାହିଁ। ଜ୍ଞାନ ଶୁଣିବା ଏବଂ ଶୁଣାଇବା, ଯୋଗ କରିବା ଏବଂ କରାଇବା, ଏହା ହିଁ ହେଉଛି ପ୍ରକୃତ ରୋଜଗାର, ଯାହାକୁ ସତ୍ୟ ପିତା ହିଁ ତୁମମାନଙ୍କୁ ଶିଖାଉଛନ୍ତି। ଏହିଭଳି ରୋଜଗାର ସାରା କଳ୍ପରେ ମଧ୍ୟ କେହି କରିପାରିବେ ନାହିଁ, ଅନ୍ୟ କୌଣସି ବି ରୋଜଗାର ସାଥିରେ ଯିବ ନାହିଁ। ଗୀତ ଅଛି, ହମେ ଉନ୍ ରାହୁ ପର ଚଲନା ହେ। ଓମ୍ ଶାନ୍ତି। ଭକ୍ତି ମାର୍ଗରେ ତ ପିଲାମାନେ ବହୁତ ଠୋକର ଖାଇଛନ୍ତି, ବହୁତ ଭାବନାର ସହିତ ତୀର୍ଥଯାତ୍ରା କରିବାକୁ ଯାଇଥାନ୍ତି, ରାମାୟଣ ଆଦି ଶୁଣିଥାନ୍ତି, ଏପରି ସ୍ନେହର ସହିତ କାହାଣୀ ଶୁଣନ୍ତି ଯେ ଆଖିରେ ଲୁହ ଆସିଯାଇଥାଏ। ଆମ ଭଗବାନଙ୍କର ଭଗବତୀ ସୀତାଙ୍କୁ ରାବଣ ତାକୁ ନେଇଗଲା, ଏକଥା ଶୁଣିବା ସମୟରେ କାନ୍ଦିଥାନ୍ତି। ଏସବୁ ହେଲା ମନଗଢ଼ା କଥା, ଯେଉଁଥିରେ କିଛି ବି ଫାଇଦା ନାହିଁ। ସମସ୍ତେ ତାଙ୍କୁ ଡାକୁଛନ୍ତି, ହେ ପତିତ ପାବନ, ଆସ, ଆସି ଆମ ଦୁଃଖୀ ଆତ୍ମାମାନଙ୍କୁ ସୁଖୀ କର। ଏକଥା ବୁଝୁନାହାନ୍ତି ଯେ ଆତ୍ମା ଦୁଃଖୀ ହେଉଛି, କାରଣ ସେମାନେ ଆତ୍ମାକୁ ନିର୍ଲେପ ଅର୍ଥାତ୍ ପାପ ପୁଣ୍ୟର ପ୍ରଭାବରୁ ମୁକ୍ତ ବୋଲି କହିଥାନ୍ତି। ଭାବୁଛନ୍ତି ଆତ୍ମା ସୁଖ ଦୁଃଖରୁ ଅଲଗା, ଏକଥା କାହିଁକି କହୁଛନ୍ତି? ଭାବୁଛନ୍ତି ପରମାତ୍ମା ସୁଖ ଦୁଃଖରୁ ଅଲଗା, ତେଣୁ ପିଲାମାନେ ସୁଖ ଦୁଃଖରେ କିପରି ଆସିବେ? ଏହି କଥାକୁ ବର୍ତ୍ତମାନ ପିଲାମାନେ ଜାଣୁଛନ୍ତି। ଏହି ଜ୍ଞାନ ମାର୍ଗରେ ମଧ୍ୟ କେବେ ଖରାପ ଗ୍ରହ ଆସୁଛି, କେବେ କିଛି ହୋଇଯାଉଛି, କେବେ ପ୍ରଫୁଲ୍ଲିତ ରହୁଛନ୍ତି, କେବେ ପୁଣି ଚେହେରା ଝାଉଁଳି ଯାଉଛି, ଏସବୁ ମାୟାର ଲଢ଼େଇ। ତେଣୁ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ଯେତେବେଳେ ବେହୋସ ହୋଇଯାଇଥାନ୍ତି ସେତେବେଳେ ସଞ୍ଜୀବନୀ ବୁଟି ଦିଆଯାଏ, ଏବଂ ସେହି ସଞ୍ଜୀବନୀ ବୁଟି ହେଲା ମନ୍ମନା ଭବ। ଭକ୍ତି ମାର୍ଗରେ ବହୁତ ଆଡମ୍ବର ରହିଛି, ଦେବତାମାନଙ୍କର ମୂର୍ତ୍ତିକୁ କେତେ ସୁସଜ୍ଜିତ କରିଥାନ୍ତି, ସଚ୍ଚା ଅଳଙ୍କାର ପିନ୍ଧାଇଥାନ୍ତି। ତେବେ ସେହି ଅଳଙ୍କାର ସବୁ ତ ଠାକୁରଙ୍କର ସମ୍ପତ୍ତି, ଏବଂ ପରେ ପୁଣି ସେହି ସମ୍ପତ୍ତି ପୂଜାରୀ ଅଥବା ଟ୍ରଷ୍ଟିଙ୍କର ହୋଇଥାଏ। ତୁମେମାନେ ଜାଣିଛ ଯେ ଆମେ ଚୈତନ୍ୟରେ ବହୁତ ହୀରା ଲୀଳାରେ ସଜ୍ଜିତ ହୋଇଥିଲୁ, ପୂଜାରୀ ହେଲା ପରେ ମଧ୍ୟ ବହୁତ ଅଳଙ୍କାର ପିନ୍ଧିଥିଲୁ, ଏବେ କିଛି ବି ନାହିଁ, ଚୈତନ୍ୟରେ ମଧ୍ୟ ପିନ୍ଧିଥିଲୁ ଏବଂ ଜଡ଼ ରୂପରେ ମଧ୍ୟ ପିନ୍ଧିଥିଲୁ, ଏବେ ତ କୌଣସି ଅଳଙ୍କାର ନାହିଁ, ଆମେ ବିଲକୁଲ ସାଧାରଣ ରହୁଛୁ। ବାବା କହୁଛନ୍ତି, ମୁଁ ସାଧାରଣ ଶରୀରରେ ଆସୁଛି, କୌଣସି ରାଜକୀୟ ଚାକଚକ୍ୟ ନାହିଁ। ସନ୍ନ୍ୟାସୀମାନେ ମଧ୍ୟ ବହୁତ ଥାଟରେ ରହୁଛନ୍ତି, ଅର୍ଥାତ୍ ଆଡମ୍ବର ଭିତରେ ରହୁଛନ୍ତି। ଏବେ ତୁମେମାନେ ବୁଝିଗଲଣି ଯେ ବାସ୍ତବରେ ସତ୍ୟଯୁଗରେ ଆମେ ଆତ୍ମା କିପରି ପବିତ୍ର ଥିଲୁ। ସେଠାରେ ଆମର ଶରୀର ମଧ୍ୟ ପବିତ୍ର ଥିଲା, ତାଙ୍କର ସାଜସଜା ମଧ୍ୟ ବହୁତ ସୁନ୍ଦର ଥିଲା। କେହି ସୁନ୍ଦର ହୋଇଥିଲେ ତାଙ୍କର ସଜେଇ ହେବାର ବହୁତ ସଉକ ରହିଥାଏ। ତୁମେମାନେ ମଧ୍ୟ ଯେତେବେଳେ ବହୁତ ସୁନ୍ଦର ଥିଲ ସେତେବେଳେ ବହୁତ ଭଲ ଭଲ ଅଳଙ୍କାର ପିନ୍ଧୁଥିଲ, ହୀରାର ବଡ଼ ବଡ଼ ହାର ପିନ୍ଧୁଥିଲ। ଏଠାରେ ତ ସବୁ ବସ୍ତୁ ଶ୍ୟାମଳ ହୋଇଯାଇଛି, ଏଠାରେ ଗାଈ ମଧ୍ୟ ଶ୍ୟାମଳ ହୋଇଯାଇଛି। ବାବା ଯେତେବେଳେ ଶ୍ରୀନାଥ ମନ୍ଦିରକୁ ଯାଉଥିଲେ ସେତେବେଳେ ବହୁତ ଭଲ ଭଲ ଗାଈ ଥିଲେ। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି ଯେ ଶ୍ରୀକୃଷ୍ଣଙ୍କର ବହୁତ ଭଲ ଭଲ ଗାଈ ଥିଲେ। ଏଠାରେ ତ ଦେଖ କେତେ ପ୍ରକାରର ଗାଈ ଅଛନ୍ତି, କାହିଁକି ନା ଏହା କଳିଯୁଗ, ଏପରି ଗାଈ ସେଠାରେ ରହିବେ ନାହିଁ। ତୁମେମାନେ ବିଶ୍ୱର ମାଲିକ ହେଉଛ, ତୁମର ସାଜସଜା ମଧ୍ୟ ବହୁତ ସୁନ୍ଦର ହେବ। ବିଚାର କର, ସେଠାରେ ଗାଈ ତ ନିଶ୍ଚିତ ରହିବେ, ସେଠାକାର ଗାଈର ଗୋବର ମଧ୍ୟ କିପରି ହେବ, ସେଥିରେ କେତେ ଶକ୍ତି ରହିଥିବ। ଜମିକୁ ଖତ ଆବଶ୍ୟକ ନା? ଖତ ପକାଇଲେ ଭଲ ଶସ୍ୟ ହୋଇଥାଏ, ସେଠାରେ ସବୁ ଜିନିଷ ବହୁତ ଭଲ ଶକ୍ତିଶାଳୀ ହେବ, ଏଠାରେ ତ କୌଣସି ଜିନିଷରେ ଶକ୍ତି ନାହିଁ, ପ୍ରତ୍ୟେକ ଜିନିଷ ବିଲକୁଲ ଶକ୍ତିହୀନ ହୋଇଯାଇଛି। କନ୍ୟାମାନେ ସୂକ୍ଷ୍ମଲୋକକୁ ଯାଇ କେତେ ଭଲ ଭଲ ବଡ଼ ବଡ଼ ଫଳ ଖାଉଥିଲେ, ଫଳରସ ଆଦି ପିଉଥିଲେ, ବାବା ସେସବୁର ସାକ୍ଷାତକାର କରାଉଥିଲେ। ସେଠାରେ ମାଳି କିପରି ଫଳ ଆଦି କାଟିକରି ଦେଉଥିଲେ, ବାସ୍ତବରେ ସୂକ୍ଷ୍ମଲୋକରେ ତ ଫଳ ଆଦି ହୋଇପାରିବ ନାହିଁ, ଏସବୁର କେବଳ ସାକ୍ଷାତକାର ହୋଇଥାଏ। ବୈକୁଣ୍ଠ ତ ଏହିଠାରେ ହିଁ ହେବ ନା? ମନୁଷ୍ୟମାନେ ଭାବୁଛନ୍ତି ବୈକୁଣ୍ଠ ଉପରେ ରହିଛି। ବୈକୁଣ୍ଠ ନା ସୂକ୍ଷ୍ମ ଲୋକରେ ନା ମୂଳ ଲୋକରେ ଥାଏ, ତାହା ତ ଏହିଠାରେ ହିଁ ହେବ। କନ୍ୟାମାନେ ଏଠାରେ ଯାହା ସବୁ ସାକ୍ଷାତକାର କରୁଛନ୍ତି, ତାହା ପୁଣି ଏହି ଆଖିରେ ଦ୍ୱାରା ହିଁ ଦେଖିବେ। ଯେପରି ପଦବୀ ସେହି ଅନୁସାରେ ସାମଗ୍ରୀ ମଧ୍ୟ ରହିବ। ରାଜାମାନଙ୍କର ମହଲ ଦେଖ କେତେ ସୁନ୍ଦର ହୋଇଥାଏ। ଜୟପୁରରେ ବହୁତ ଭଲ ଭଲ ମହଲ ତିଆରି ହୋଇଛି। ଲୋକମାନେ କେବଳ ମହଲ ଦେଖିବାକୁ ଯାଉଛନ୍ତି, ସେଥିପାଇଁ ମଧ୍ୟ ଟିକେଟ୍ କରିବାକୁ ପଡ଼ିଥାଏ। ସେହି ମହଲ ଖାସ୍ ସେମାନଙ୍କର ଦେଖିବା ପାଇଁ ରଖୁଛନ୍ତି, ନିଜେ ମଧ୍ୟ ମହଲରେ ରହିଥାନ୍ତି। ତା ପୁଣି ଏହି କଳିଯୁଗରେ ଏହା ହେଉଛି ପତିତ ଦୁନିଆ, କିନ୍ତୁ କେହି ନିଜକୁ ପତିତ ବୋଲି ଭାବୁନାହାନ୍ତି। ତୁମେମାନେ ଏହା ଜାଣୁଛ, ଆମେ ତ ପତିତ ଥିଲୁ, କୌଣସି କାମର ନଥିଲୁ, ପୁଣି ଏବେ ଆମେମାନେ ଗୋରା ହେବାକୁ ଯାଉଛୁ। ସେହି ଦୁନିଆ ହିଁ ଫାର୍ଷ୍ଟ କ୍ଲାସ୍ ହେବ। ଆମେରିକାରେ ଫାର୍ଷ୍ଟ କ୍ଲାସ୍ ମହଲ ଥିଲେ ମଧ୍ୟ ସତ୍ୟଯୁଗ ତୁଳନାରେ ତାହା କିଛି ବି ନୁହଁ, କାହିଁକି ନା ଏହା ଅଳ୍ପ କାଳର ସୁଖ ଦେଉଛି। ସେଠାରେ ତ ଫାର୍ଷ୍ଟ କ୍ଲାସ୍ ମହଲ ହେବ, ଗାଈ ମଧ୍ୟ ଫାର୍ଷ୍ଟ କ୍ଲାସ୍ ହେବ, ସେଠାରେ ଗୌଡ଼ ମଧ୍ୟ ରହିବେ। ଶ୍ରୀକୃଷ୍ଣଙ୍କୁ ଗୌଡ଼ କୁହାଯାଇଥାଏ ନା? ଏଠାରେ ଯେଉଁମାନେ ଗାଈକୁ ସମ୍ଭାଳୁଛନ୍ତି ସେମାନେ ନିଜକୁ ଗୌଡ଼ କହୁଛନ୍ତି। କହୁଛନ୍ତି ଆମେ ଶ୍ରୀକୃଷ୍ଣଙ୍କର ବଂଶାବଳୀ ଅଟୁ। ବାସ୍ତବରେ ଶ୍ରୀକୃଷ୍ଣଙ୍କର ବଂଶାବଳୀ ବୋଲି କୁହାଯିବ ନାହିଁ, ଶ୍ରୀକୃଷ୍ଣଙ୍କ ରାଜଧାନୀରେ କୁହାଯିବ। ସାହୁକାରମାନଙ୍କ ପାଖରେ ଗାଈ ରହିବେ, ଏବେ ସେମାନଙ୍କୁ ସମ୍ଭାଳିବା ନିମନ୍ତେ ଗୁଜର ଅର୍ଥାତ୍ ଗୌଡ଼ ମଧ୍ୟ ଥିବେ। ଏହି ଗୁଜର ନାମ ସତ୍ୟଯୁଗର, ଏହା କାଲିର କଥା। କାଲି ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ, ଏବେ ପତିତ ହୋଇଯାଉଛୁ, ତେଣୁ ନିଜକୁ ହିନ୍ଦୁ କହିଦେଉଛୁ। ପଚାର, ତୁମେ ଆଦି ସନାତନ ଦେବୀ ଦେବତା ଧର୍ମର ନା ହିନ୍ଦୁ ଧର୍ମର ଅଟ? ଆଜିକାଲି ସମସ୍ତେ ନିଜକୁ ହିନ୍ଦୁ ବୋଲି ଲେଖିଦେଉଛନ୍ତି। ତେବେ ହିନ୍ଦୁ ଧର୍ମ କିଏ ସ୍ଥାପନା କରିଥିଲେ? ଦେବୀ ଦେବତା ଧର୍ମ କିଏ ସ୍ଥାପନା କରିଥିଲେ? ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାବା ତୁମମାନଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି, କୁହ ଆଦି ସନାତନ ଦେବୀ ଦେବତା ଧର୍ମ କିଏ ସ୍ଥାପନା କରିଥିଲେ? ଶିବ ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି। ରାମ ଅଥବା ଶିବ ବାବାଙ୍କର ଶ୍ରୀମତ ଅନୁସାରେ ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ ହେଲା। ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହୁଏ ସେତେବେଳେ ବିକାରୀ ହୋଇଥାନ୍ତି, ଭକ୍ତି ମାର୍ଗ ଆରମ୍ଭ ହୋଇଗଲେ ହିନ୍ଦୁ କହିବାରେ ଲାଗିପଡୁଛନ୍ତି। ଏବେ କେହି ବି ନିଜକୁ ଦେବତା କହିପାରିବେ ନାହିଁ, କାରଣ ରାବଣ ସମସ୍ତଙ୍କୁ ବିକାରୀ କରିଦେଇଛି। ପୁଣି ବାବା ଆସି ସମସ୍ତଙ୍କୁ ନିର୍ବିକାରୀ କରୁଛନ୍ତି, ତୁମେମାନେ ଈଶ୍ୱରୀୟ ମତ ଦ୍ୱାରା ଦେବତା ହେଉଛ। ବାବା ହିଁ ଆସି ତୁମ ବ୍ରାହ୍ମଣମାନଙ୍କୁ ଦେବତା କରୁଛନ୍ତି। ସିଢ଼ି କିପରି ଓହ୍ଲାଉଛନ୍ତି ଏହା ତୁମମାନଙ୍କ ବୁଦ୍ଧିରେ କ୍ରମ ଅନୁସାରେ ରହିଛି। ତୁମେମାନେ ଜାଣିଛ ଅନ୍ୟ ସବୁ ମନୁଷ୍ୟମାନେ ଆସୁରୀ ମତରେ ଚାଲୁଛନ୍ତି ଏବଂ ତୁମେମାନେ ଈଶ୍ୱରୀୟ ମତରେ ଚାଲୁଛ। ରାବଣର ମତରେ ଚାଲି ତୁମେମାନେ ସିଢ଼ି ଓହ୍ଲାଇ ଆସିଛ। 84 ଜନ୍ମ ପରେ ପୁଣି ପ୍ରଥମ ନମ୍ବର ଜନ୍ମ ହେବ। ଈଶ୍ୱରୀୟ ବୁଦ୍ଧି ଦ୍ୱାରା ତୁମେମାନେ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିଯାଉଛ। ତୁମର ଜୀବନ ବହୁତ ଅମୂଲ୍ୟ ଅଟେ, ଏହାକୁ ହିଁ ଭାଗ୍ୟବାନ ଜୀବନ କୁହାଯିବ। ଯେତେବେଳେ କି ବାବା ଆସି ଆମମାନଙ୍କୁ ପାବନ କରୁଛନ୍ତି, ବର୍ତ୍ତମାନ ଆମେମାନେ ଆତ୍ମିକ ସେବା କରିବାର ଯୋଗ୍ୟ ହୋଇଛୁ। ଦୁନିଆରେ ଶାରୀରିକ ସମାଜ ସେବକମାନେ ଅଛନ୍ତି, ଯେଉଁମାନେ ଦେହ ଅଭିମାନରେ ରହୁଛନ୍ତି, କିନ୍ତୁ ତୁମେମାନେ ଦେହି ଅଭିମାନୀ ଅଟ। ଆତ୍ମାମାନଙ୍କୁ ଆତ୍ମିକ ଯାତ୍ରା ଶିଖାଉଛ। ବାବା ବୁଝାଉଛନ୍ତି ତୁମେମାନେ ସତପ୍ରଧାନ ଥିଲ, ଏବେ ତମ ପ୍ରଧାନ ହୋଇଯାଇଛ। ସତପ୍ରଧାନକୁ ପାବନ ଏବଂ ତମ ପ୍ରଧାନକୁ ପତିତ କୁହାଯାଉଛି। ତେବେ ଆତ୍ମାରେ ହିଁ ଖାଦ ପଡ଼ିଛି, ତେଣୁ ଆତ୍ମାକୁ ହିଁ ସତପ୍ରଧାନ ହେବାକୁ ହେବ। ତେବେ ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ପବିତ୍ର ହେବ, ନଚେତ୍ କମ୍ ପବିତ୍ର ହେବ, ପାପର ବୋଝ ମୁଣ୍ଡ ଉପରେ ରହିଯିବ। ସବୁ ଆତ୍ମା ତ ପବିତ୍ର ହୋଇଯିବେ, ପୁଣି ପ୍ରତ୍ୟେକଙ୍କର ପାର୍ଟ ଅଲଗା ଅଲଗା ହୋଇଯିବ, ସମସ୍ତଙ୍କର ପାର୍ଟ ସମାନ ହୋଇପାରିବ ନାହିଁ। ସବୁଠାରୁ ଉଚ୍ଚ ହେଉଛି ବାବାଙ୍କର ପାର୍ଟ, ପୁଣି ବ୍ରହ୍ମା ସରସ୍ୱତୀଙ୍କର ମଧ୍ୟ କେତେ ପାର୍ଟ ରହିଛି, ଯିଏ ସ୍ଥାପନା କରୁଛନ୍ତି ସେ ପାଳନ ମଧ୍ୟ କରୁଛନ୍ତି, ତାଙ୍କର ପାର୍ଟ ସବୁଠାରୁ ଅଧିକ। ପ୍ରଥମେ ଶିବ ବାବା, ପୁଣି ବ୍ରହ୍ମା ସରସ୍ୱତୀ, ଯିଏକି ପୁନର୍ଜନ୍ମରେ ଆସୁଛନ୍ତି। ଶଙ୍କର ତ କେବଳ ସୂକ୍ଷ୍ମ ରୂପ ଧାରଣ କରୁଛନ୍ତି, ଏପରି ନୁହେଁ ଯେ ଶଙ୍କର କୌଣସି ଶରୀରର ଲୋନ୍ ନେଉଛନ୍ତି। ଶ୍ରୀକୃଷ୍ଣଙ୍କର ନିଜର ଶରୀର ଅଛି, ଏଠାରେ କେବଳ ଶିବ ବାବା ଶରୀରର ଲୋନ୍ ନେଉଛନ୍ତି। ମୁକ୍ତି ଜୀବନ ମୁକ୍ତିକୁ ନେଇଯିବା ପାଇଁ ପତିତ ଶରୀର ପତିତ ଦୁନିଆରେ ଆସି ସେବା କରୁଛନ୍ତି। ପ୍ରଥମେ ମୁକ୍ତିକୁ ଯିବାକୁ ହେବ। ଜ୍ଞାନର ସାଗର ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ହିଁ ଶିବ ବାବା ବୋଲି କୁହାଯାଏ। ଶଙ୍କରଙ୍କୁ ବାବା କହିବା ଶୋଭା ପାଉନାହିଁ। ଶିବ ବାବା ଶବ୍ଦ ବହୁତ ମିଠା। ଶିବଙ୍କ ଉପରେ କେହି ଅରଖ କେହି କ'ଣ ସବୁ ଚଢ଼ାଇଥାନ୍ତି, କେହି କ୍ଷୀର ମଧ୍ୟ ଢାଳିଥାନ୍ତି। ବାବା ପିଲାମାନଙ୍କୁ ଅନେକ ପ୍ରକାରରେ ବୁଝାଉଛନ୍ତି। ବାବା ପିଲାମାନଙ୍କୁ ବୁଝାଉଛନ୍ତି ସବୁକିଛି ଯୋଗ ଉପରେ ନିର୍ଭର କରୁଛି, ଯୋଗ ବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ। ଯୋଗୀମାନେ ଜ୍ଞାନକୁ ବହୁତ ଭଲ ଧାରଣ କରିଥାନ୍ତି, ନିଜେ ପୁରା ପୁରା ଧାରଣାଯୁକ୍ତ ହୋଇଥାନ୍ତି, କାରଣ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଥାନ୍ତି। ଏହା ହେଉଛି ନୂଆ କଥା। ଭଗବାନ ଯେଉଁମାନଙ୍କୁ ସିଧାସଳଖ ଶୁଣାଇଥିଲେ ସେଇମାନେ ହିଁ ଶୁଣିଥିଲେ, ପୁଣି ଏହି ଜ୍ଞାନ ହିଁ ରହୁନାହିଁ। ଏବେ ବାବା ତୁମକୁ ଯାହା ଶୁଣାଉଛନ୍ତି ତାହା ତୁମେମାନେ ଶୁଣୁଛ ଏବଂ ଧାରଣା ମଧ୍ୟ କରୁଛ। ଭବିଷ୍ୟତରେ ପୁଣି ପ୍ରାରବ୍ଧର ଅଭିନୟ କରିବାକୁ ହେବ। ବର୍ତ୍ତମାନ ଜ୍ଞାନ ଶୁଣି ପୁଣି ଅନ୍ୟମାନଙ୍କୁ ଶୁଣାଇବାକୁ ପଡ଼ୁଛି। ସତ୍ୟଯୁଗରେ ଏହି ପାର୍ଟ ରହିବ ନାହିଁ, ସେଠାରେ ପ୍ରାରବ୍ଧର ପାର୍ଟ ଆରମ୍ଭ ହେବ। ଯେପରି ମନୁଷ୍ୟମାନେ ବାରିଷ୍ଟରୀ ପାଠ ପଢ଼ି ବାରିଷ୍ଟର ହୋଇଯାଆନ୍ତି ପୁଣି ରୋଜଗାର କରନ୍ତି, ତେବେ ଏହିପରି ଏହା କେତେ ଉଚ୍ଚ ରୋଜଗାର ଅଟେ, କିନ୍ତୁ ଏହାକୁ ଦୁନିଆରେ କେହି ବି ଜାଣିନାହାନ୍ତି। ତୁମେ ଜାଣିଛ ସତ୍ୟ ବାବା ଆମକୁ ସତ୍ୟ ରୋଜଗାର କରାଉଛନ୍ତି, ଏଥିରେ କେହି ବି ଦେବାଳିଆ ହେବ ନାହିଁ। ଏବେ ତୁମେମାନେ ସତ୍ୟ ରୋଜଗାର କରୁଛ, ଏହା ପୁଣି ଏକୋଇଶ ଜନ୍ମ ସାଥିରେ ରହିବ। ବିନାଶୀ ରୋଜଗାର ତ ସାଥିରେ ଯିବ ନାହିଁ, ଏହି ରୋଜଗାର ସାଥିରେ ଯିବ। ତେଣୁ ଏହି ରୋଜଗାର କରିବା ଉଚିତ, ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନାହିଁ। ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଘଡ଼ି ଘଡ଼ି ଏହି କଥାକୁ ଭୁଲି ଯାଉଛନ୍ତି। ତେବେ ବାବା ଏବଂ ତାଙ୍କର ବର୍ଷାକୁ କେବେ ବି ଭୁଲିବା ଉଚିତ ନୁହେଁ। ବାସ୍ କେବଳ ଗୋଟିଏ କଥା ମନେ ରଖ, ବାବାଙ୍କୁ ମନେ ପକାଅ। ଯେଉଁ ବାବାଙ୍କଠାରୁ ଏକୋଇଶ ଜନ୍ମର ବର୍ଷା ମିଳୁଛି, ଏକୋଇଶ ଜନ୍ମ ପର୍ଯ୍ୟନ୍ତ କାୟା ନିରୋଗୀ ରହୁଛି, ସେଠାରେ ବୃଦ୍ଧ ହେବା ପର୍ଯ୍ୟନ୍ତ ଅକାଳ ମୃତ୍ୟୁ ହୋଇନଥାଏ। ତେଣୁ ପିଲାମାନଙ୍କର କେତେ ଖୁସି ରହିବା ଉଚିତ, ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇବା। କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଉଛି, ଅନେକ ପ୍ରକାରର ତୋଫାନ ଆସୁଛି। ତୁମେମାନେ କହୁଛ ବାବାଙ୍କୁ ବହୁତ ମନେ ପକାଇବ, କିନ୍ତୁ ମନେ ପକାଇ ପାରୁନାହଁ। ଯୋଗରେ ହିଁ ଅନେକ ଫେଲ୍ ହୋଇଯାଉଛନ୍ତି, ଯୋଗର ବହୁତ ଅଭାବ ରହିଛି। ତେବେ ଯେତେଦୂର ସମ୍ଭବ ଯୋଗରେ ମଜବୁତ ହେବା ଦରକାର। ବାକି ବିଜୟ ଏବଂ ବୃକ୍ଷର ଜ୍ଞାନ କୌଣସି ବଡ଼ କଥା ନୁହେଁ। ବାବା କହୁଛନ୍ତି ମୋତେ ମନେ ପକାଅ, ମୋତେ ମନେ ପକାଇଲେ ଏବଂ ମୋତେ ଜାଣିଲେ ତୁମେମାନେ ସବୁକିଛି ଜାଣିଯିବ, ଯୋଗରେ ହିଁ ସବୁକିଛି ଭରି ହୋଇ ରହିଛି। ତେଣୁ ମିଠା ବାବା ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଭଗବାନ ସର୍ବୋଚ୍ଚ, ସେ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟନ୍ତି, ଯେ କି ଏକୋଇଶ ଜନ୍ମ ପାଇଁ ଉଚ୍ଚରୁ ଉଚ୍ଚ ବର୍ଷା ଦେଉଛନ୍ତି, ତୁମମାନଙ୍କୁ ସଦା ସୁଖୀ ଅମର କରୁଛନ୍ତି। ତୁମେମାନେ ଅମରପୁରୀର ମାଲିକ ହୋଇଯାଉଛ, ତେଣୁ ଏପରି ବାବାଙ୍କୁ ବହୁତ ବହୁତ ମନେ ପକାଇବା ଉଚିତ। ଯଦି ବାବାଙ୍କୁ ମନେ ନ ପକାଇବ ତେବେ ଆଉ ସବୁ କିଛି ମନେ ପଡ଼ିଯିବ। ଆଚ୍ଛା, ମିଠା ମିଠା ଶିଖିଲ ଧିଏ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଏହି ଈଶ୍ୱରୀୟ ଜୀବନ ବହୁତ ବହୁତ ଅମୂଲ୍ୟ ଅଟେ। ଏହି ଜୀବନରେ ଆତ୍ମା ଏବଂ ଶରୀର ଉଭୟକୁ ପବିତ୍ର କରିବାକୁ ପଡ଼ିବ। ରୁହାନୀ ଯାତ୍ରାରେ ରହି ଅନ୍ୟକୁ ଏହି ଯାତ୍ରା ଶିଖାଇବାକୁ ହେବ। ଦ୍ୱିତୀୟ ନମ୍ବର, ଯେତେ ଦୂର ସମ୍ଭବ ସଚ୍ଚା ରୋଜଗାର କରିବାରେ ଲାଗିଯିବାକୁ ହେବ। ନିରୋଗୀ ରହିବା ପାଇଁ ଯୋଗରେ ମଜବୁତ ହେବାକୁ ପଡ଼ିବ। ଆଜିର ବରଦାନ ଅଛି, ଶରୀରକୁ ଈଶ୍ୱରୀୟ ସେବା ଅର୍ଥେ ଅମାନତ ମନେ କରି କାର୍ଯ୍ୟରେ ଲଗାଉଥିବା ନଷ୍ଟ ମହାଭବ। ବିସ୍ତାରରେ, ଯେପରି ଅନ୍ୟ ଜଣଙ୍କର ଅମାନତ ଅର୍ଥାତ୍ ତୁମ ଦାୟିତ୍ୱରେ ଥିବା ଅନ୍ୟର ଜିନିଷରେ ନିଜର ପଣିଆ ନଥାଏ, ମମତା ମଧ୍ୟ ନଥାଏ, ସେହିପରି ଏହି ଶରୀର ମଧ୍ୟ ଈଶ୍ୱରୀୟ ସେବା କରିବା ପାଇଁ ଏକ ଅମାନତ ଅଟେ। ଏହି ଅମାନତକୁ ଆତ୍ମିକ ପିତା ହିଁ ମୋତେ ସେବା କରିବା ପାଇଁ ଦେଇଛନ୍ତି। ତେଣୁ ନିଶ୍ଚିତ ଭାବରେ ଆତ୍ମିକ ପିତାଙ୍କର ସ୍ମୃତି ରହିବ ଏବଂ ଅମାନତ ଭାବିବା ଦ୍ୱାରା ରୁହାନିୟତ ଆସିବ, ଅର୍ଥାତ୍ ଆତ୍ମ ଅଭିମାନୀ ସ୍ଥିତି ରହିବ, ନିଜ ପଣିଆର ମୋହ ରହିବ ନାହିଁ, ଏହା ହିଁ ହେଉଛି ନିରନ୍ତର ଯୋଗୀ ନଷ୍ଟମୋହା ହେବାର ସହଜ ଉପାୟ। ତେଣୁ ଏବେ ଆତ୍ମଅଭିମାନୀ ସ୍ଥିତିକୁ ପ୍ରତ୍ୟକ୍ଷ କର। ଆଜିର ସ୍ଲୋଗାନ ଅଛି, ଯଦି ବାନପ୍ରସ୍ଥ ସ୍ଥିତିକୁ ଯିବାକୁ ଚାହୁଁଛ ତେବେ ଦୃଷ୍ଟି ବୃତ୍ତିରେ ମଧ୍ୟ ପବିତ୍ରତା ଉପରେ ବିଶେଷ ଗୁରୁତ୍ୱ ଦିଅ। ଅବ୍ୟକ୍ତ ଇଶାରା, ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ବିସ୍ତାରରେ ଅଛି, ତୁମ ପିଲାମାନଙ୍କର ପ୍ରତ୍ୟେକ ବାଣୀ ମହାନ ହେଉ, ପ୍ରତ୍ୟେକ ମାନସିକ ସଂକଳ୍ପ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ମଧୁର ହେଉ, ପ୍ରତ୍ୟେକଙ୍କୁ ଉଚ୍ଚ ଉଠାଇବାର ସ୍ୱଭାବ ମଧୁରତାର ସ୍ୱଭାବ ଏବଂ ନିର୍ମାଣତାର ସ୍ୱଭାବ ହେଉ। ମୋର ସ୍ୱଭାବ ଏହିଭଳି ହେବା କେବେ ବି କୁହ ନାହିଁ। ଏହା ମୋର କିପରି ହେଲା? ଚୋରେ କଥା କହିବା ମୋର ସ୍ୱଭାବ, ତୁମ ରାଗିଯିବା ମୋର ସ୍ୱଭାବ, ଏହିଭଳି ସ୍ୱଭାବରେ ବଶୀଭୂତ ହେବା ହିଁ ମାୟା ଅଟେ। ଏବେ ମାୟା ଜିତ ହୁଅ, ଅଭିମାନରେ ଆସିବା ବା ନିରାଶ ହେବା ଈର୍ଷା ଅଥବା କ୍ରୋଧ କରିବାର ସ୍ୱଭାବକୁ ପରିବର୍ତ୍ତନ କର। ଓମ୍ ଶାନ୍ତି।